ଆମର ପ୍ରଚାର ଗାଡ଼ି ନିକଟରେ ଉପସ୍ଥିତ ଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛି ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜି ଡେଣ୍ଟାଲ କ୍ୟୁର୍ର ପ୍ରଚାର। ଦାନ୍ତ ବିନ୍ଧା, ଯନ୍ତ୍ରଣା, ମାଢ଼ିରୁ ପୂଜ ରକ୍ତ ପଡ଼ିବା, ମାଢ଼ି ଫୁଲା, ସୁଳେଇ ହେବା, ଥରିବା, ଦାନ୍ତରେ ଥିବା ଲାଲ ଓ କଳା ଦାଗ, ଦାନ୍ତରେ ପଥର, ପାଇରିଆ, ପାଟି ଦୁର୍ଗନ୍ଧ, ଏ ସମସ୍ତ ଦାନ୍ତର ରୋଗକୁ ଦୂର କରିବାକୁ ହେଲେ ଦିନକୁ ଦୁଇଥର ସକାଳେ ଏବଂ ରାତ୍ରିରେ ଏହି ପାଉଡ଼ରଟି ଦେଇ ବ୍ରଶ କରନ୍ତୁ। 100% କାମ କରିବ। ଅଳ୍ପ ବୟସରେ ହଲୁଥିବା ଦାନ୍ତକୁ ଶକ୍ତ କରିବାକୁ ହେଲେ, ଦାନ୍ତକୁ ସୁସ୍ଥ ସବଳ ରଖିବାକୁ ହେଲେ, ପାଟିର ଦୁର୍ଗନ୍ଧକୁ ଦୂର କରିବାକୁ ହେଲେ ଏବଂ ଦାନ୍ତକୁ ଉଜ୍ଜ୍ୱଳ ଓ ଚକ୍ଚକ୍ କରିବାକୁ ହେଲେ ବ୍ୟବହାର କରନ୍ତୁ ଆମର ଏହି ଡେଣ୍ଟାଲ କ୍ୟୁର୍। ଏହି ଡେଣ୍ଟାଲ କ୍ୟୁର୍ ସମ୍ପୂର୍ଣ୍ଣ ଆୟୁର୍ବେଦିକ ପଦ୍ଧତିରେ ତିଆରି, ଏଥିରେ କୌଣସି ପ୍ରକାର କେମିକାଲ୍ସ ନାହିଁ। 100% ନିରାମିଷ, 100% ନିରାମିଷ। ଗଛଲତା ଏବଂ ଆୟୁର୍ବେଦ କେବେ ହେଲେ ମଣିଷର କ୍ଷତି କରେ ନାହିଁ, ବରଂ ଉପକାର କରେ। ଆମର ଏହି ଡେଣ୍ଟାଲ କ୍ୟୁର୍ ଛୋଟ ବଡ଼, ପୁରୁଷ ମହିଳା ସମସ୍ତେ ନିଶ୍ଚିନ୍ତରେ ବ୍ୟବହାର କରିପାରିବେ, ଏଥିରେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ନାହିଁ। ଆସନ୍ତୁ ଆଗେଇ ଆସି ଗୋଟିଏ ପ୍ୟାକେଟ୍ ଡେଣ୍ଟାଲ କ୍ୟୁର୍ ସଂଗ୍ରହ କରନ୍ତୁ ଏବଂ ଦାନ୍ତର ଯେକୌଣସି ରୋଗ ଭଲ କରିଦିଅନ୍ତୁ। ଯେକୌଣସି ବ୍ରଶ, ଦାନ୍ତ କାଠି ଅଥବା ହାତର ଆଙ୍ଗୁଠି ସାହାଯ୍ୟରେ ଡେଣ୍ଟାଲ କ୍ୟୁର୍ର ପାଉଡ଼ର ଦେଇ ଦାନ୍ତ ଘଷନ୍ତୁ, ବହୁତ ବଢ଼ିଆ ଉପକାର ପାଇପାରିବେ। ପାନ, ବିଡ଼ି, ସିଗରେଟ୍, ଗୁଟୁଖା, ଖଇନି, ପାନ ମସଲା, ଗୁଡ଼ାଖୁ, ଏ ସମସ୍ତ ଖାଇ ଖାଇ ଯାହା ଦାନ୍ତରେ ଲାଲ କଳା ଦାଗ ହୋଇଯାଇଛି, ସେମାନେ ଆମର ଏହି ଡେଣ୍ଟାଲ କ୍ୟୁର୍ ବ୍ୟବହାର କଲେ ଦାନ୍ତରେ ଥିବା ଲାଲ କଳା ଦାଗ ପୁରାପୁରି ଉଠିଯିବ। ନାମଟି ମନେ ରଖିବେ, ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜି ଡେଣ୍ଟାଲ କ୍ୟୁର୍। ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜି ଡେଣ୍ଟାଲ କ୍ୟୁର୍। ଦାନ୍ତ ଭଲ ଯାହାର ସବୁ ଭଲ ତାହାର, ଆଉ ଏହି ଦାନ୍ତକୁ ଭଲ ରଖିବାକୁ ହେଲେ ବ୍ୟବହାର କରନ୍ତୁ ଡେଣ୍ଟାଲ କ୍ୟୁର୍। ଡେଣ୍ଟାଲ କ୍ୟୁର୍ ଆପଣଙ୍କର ଦାନ୍ତକୁ ସୁସ୍ଥ ଏବଂ ସବଳ ରଖିବାକୁ ହେଲେ, ଅଳ୍ପ ହଲିବା ଦାନ୍ତକୁ ଶକ୍ତ କରିବାକୁ ହେଲେ, ଦାନ୍ତକୁ ଉଜ୍ଜ୍ୱଳ ଏବଂ ଚକ୍ଚକ୍ କରିବାକୁ ହେଲେ ଏବଂ ପାଟିର ଦୁର୍ଗନ୍ଧକୁ ଦୂର କରିବାକୁ ହେଲେ ବ୍ୟବହାର କରନ୍ତୁ ଆମର ଏହି ଡେଣ୍ଟାଲ କ୍ୟୁର୍। ଦାନ୍ତ ଆମର ଅମୂଲ୍ୟ ସମ୍ପଦ, ଉଜ୍ଜ୍ୱଳ ଚକ୍ଚକ୍ ଧଳା ଦାନ୍ତର ହସକୁ କିଏ ବା ଭଲ ନ ପାଏ, ଆଉ ଏହି ଦାନ୍ତକୁ ଉଜ୍ଜ୍ୱଳ ଚକ୍ଚକ୍ କରିବାକୁ ବ୍ୟବହାର କରନ୍ତୁ ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜି ଡେଣ୍ଟାଲ କ୍ୟୁର୍। ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜି ଡେଣ୍ଟାଲ କ୍ୟୁର୍। ଦାମ ଅତି ସାମାନ୍ୟ, ପାଇକାରୀ ପାଇଁ ଆମ ପ୍ରଚାର ଗାଡ଼ି ନିକଟରେ ଆସି ଯୋଗାଯୋଗ କରନ୍ତୁ। ପାଇକାରୀ ପାଇଁ ଆମ ପ୍ରଚାର ଗାଡ଼ି ନିକଟରେ ଆସି ଯୋଗାଯୋଗ କରନ୍ତୁ। ନମସ୍କାର ବନ୍ଧୁଗଣ, ନମସ୍କାର ଜଣାଉଛି ମା ଭଉଣୀମାନଙ୍କୁ ଓ ସମସ୍ତଙ୍କୁ ଜଣାଉଛି ମୋର ଅନ୍ତରର ଅଭିନନ୍ଦନ। ଆମର ପ୍ରଚାର ଗାଡ଼ି ନିକଟରେ ଉପସ୍ଥିତ ଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛି ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜି ଡେଣ୍ଟାଲ କ୍ୟୁର୍ର ପ୍ରଚାର। ଦାନ୍ତ ବିନ୍ଧା, ଯନ୍ତ୍ରଣା, ମାଢ଼ିରୁ ପୂଜ ରକ୍ତ ପଡ଼ିବା, ମାଢ଼ି ଫୁଲା, ସୁଳେଇ ହେବା, ଥରିବା, ଦାନ୍ତରେ ଥିବା ଲାଲ କଳା ଦାଗ, ଦାନ୍ତରେ ପଥର, ପାଇରିଆ, ପାଟି ଦୁର୍ଗନ୍ଧ, ଏ ସମସ୍ତ ଦାନ୍ତର ରୋଗକୁ ଦୂର କରିବାକୁ ହେଲେ ଦିନକୁ ଦୁଇଥର ସକାଳେ ଏବଂ ରାତ୍ରିରେ ଏହି ପାଉଡ଼ରଟି ଦେଇ ବ୍ରଶ କରନ୍ତୁ। 100% କାମ କରିବ। ଅଳ୍ପ ବୟସରେ ହଲୁଥିବା ଦାନ୍ତକୁ ଶକ୍ତ କରିବାକୁ ହେଲେ, ଦାନ୍ତକୁ ସୁସ୍ଥ ସବଳ ରଖିବାକୁ ହେଲେ, ପାଟିର ଦୁର୍ଗନ୍ଧକୁ ଦୂର କରିବାକୁ ହେଲେ ଏବଂ ଦାନ୍ତକୁ ଉଜ୍ଜ୍ୱଳ ଏବଂ ଚକ୍ଚକ୍ କରିବାକୁ ହେଲେ ବ୍ୟବହାର କରନ୍ତୁ ଆମର ଏହି ଡେଣ୍ଟାଲ କ୍ୟୁର୍। ଡେଣ୍ଟାଲ କ୍ୟୁର୍ ଏହି ଡେଣ୍ଟାଲ କ୍ୟୁର୍ ସମ୍ପୂର୍ଣ୍ଣ ଆୟୁର୍ବେଦିକ ପଦ୍ଧତିରେ ତିଆରି, ଏଥିରେ କୌଣସି ପ୍ରକାର କେମିକାଲ୍ସ ନାହିଁ 100% ନିରାମିଷ, 100% ନିରାମିଷ। ଗଛ ଲତା ଏବଂ ଆୟୁର୍ବେଦ କେବେ ହେଲେ ମଣିଷର କ୍ଷତି କରେ ନାହିଁ, ବରଂ ଉପକାର କରେ। ଆମର ଏହି ଡେଣ୍ଟାଲ କ୍ୟୁର୍ ଛୋଟ ବଡ଼, ପୁରୁଷ ମହିଳା ସମସ୍ତେ ନିଶ୍ଚିନ୍ତରେ ବ୍ୟବହାର କରିପାରିବେ, ଏଥିରେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ନାହିଁ, ଆସନ୍ତୁ ଆଗେଇ ଆସି ଗୋଟିଏ ପ୍ୟାକେଟ୍ ଡେଣ୍ଟାଲ କ୍ୟୁର୍ ସଂଗ୍ରହ କରନ୍ତୁ ଏବଂ ଦାନ୍ତର ଯେକୌଣସି ରୋଗ ଭଲ କରିଦିଅନ୍ତୁ। ଯେକୌଣସି ବ୍ରଶ, ଦାନ୍ତକାଠି ଅଥବା ହାତର ଆଙ୍ଗୁଠି ସାହାଯ୍ୟରେ ଡେଣ୍ଟାଲ୍ କ୍ୟୁର୍ ପାଉଡ଼ର ଦେଇ ଦାନ୍ତ ଘଷନ୍ତୁ, ବହୁତ ବଢ଼ିଆ ଉପକାର ପାଇପାରିବେ। ପାନ, ବିଡ଼ି, ସିଗରେଟ୍, ଗୁଟୁଖା, ଖଇନି, ପାନ ମସଲା, ଗୁଡ଼ାଖୁ ଏ ସମସ୍ତ ଖାଇ ଖାଇ ଯାହା ଦାନ୍ତରେ ଲାଲ କଳା ଦାଗ ହୋଇଯାଇଛି, ସେମାନେ ଆମର ଏହି ଡେଣ୍ଟାଲ୍ କ୍ୟୁର୍ ବ୍ୟବହାର କଲେ ଦାନ୍ତରେ ଥିବା ଲାଲ କଳା ଦାଗ ପୁରାପୁରି ଉଠିଯିବ। ନାମଟି ମନେ ରଖିବେ, ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜୀ ଡେଣ୍ଟାଲ୍ କ୍ୟୁର୍। ଦାନ୍ତ ଭଲ ଯାହାର ସବୁ ଭଲ ତାହାର, ଆଉ ଏହି ଦାନ୍ତକୁ ଭଲ ରଖିବାକୁ ହେଲେ ବ୍ୟବହାର କରନ୍ତୁ ଡେଣ୍ଟାଲ୍ କ୍ୟୁର୍। ଆପଣଙ୍କର ଦାନ୍ତକୁ ସୁସ୍ଥ ଏବଂ ସବଳ ରଖିବାକୁ ହେଲେ, ଅଳ୍ପ ହଲିବା ଦାନ୍ତକୁ ଶକ୍ତ କରିବାକୁ ହେଲେ, ଦାନ୍ତକୁ ଉଜ୍ଜ୍ୱଳ ଏବଂ ଚକ୍ଚକ୍ କରିବାକୁ ହେଲେ ଏବଂ ପାଟିର ଦୁର୍ଗନ୍ଧକୁ ଦୂର କରିବାକୁ ହେଲେ ବ୍ୟବହାର କରନ୍ତୁ ଆମର ଏହି ଡେଣ୍ଟାଲ୍ କ୍ୟୁର୍। ଦାନ୍ତ ଆମର ଅମୂଲ୍ୟ ସମ୍ପଦ, ଉଜ୍ଜ୍ୱଳ ଚକ୍ଚକ୍ ଧଳା ଦାନ୍ତର ହସକୁ କିଏ ବା ଭଲ ନପାଏ, ଆଉ ଏହି ଦାନ୍ତକୁ ଉଜ୍ଜ୍ୱଳ ଚକ୍ଚକ୍ କରିବାକୁ ବ୍ୟବହାର କରନ୍ତୁ ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜୀ ଡେଣ୍ଟାଲ୍ କ୍ୟୁର୍। ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜୀ ଡେଣ୍ଟାଲ୍ କ୍ୟୁର୍, ଦାମ ଅତି ସାମାନ୍ୟ। ପାଇକାରୀ ପାଇଁ ଆମ ପ୍ରଚାର ଗାଡ଼ି ନିକଟରେ ଆସି ଯୋଗାଯୋଗ କରନ୍ତୁ। ପାଇକାରୀ ପାଇଁ ଆମ ପ୍ରଚାର ଗାଡ଼ି ନିକଟରେ ଆସି ଯୋଗାଯୋଗ କରନ୍ତୁ। ଆମର ପ୍ରଚାର ଗାଡ଼ି ନିକଟରେ ଉପସ୍ଥିତ ଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛି ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜୀ ଡେଣ୍ଟାଲ୍ କ୍ୟୁର୍ର ପ୍ରଚାର। ଦାନ୍ତ ବିନ୍ଧା, ଯନ୍ତ୍ରଣା, ମାଢ଼ିରୁ ପୂଜ ରକ୍ତ ପଡ଼ିବା, ମାଢ଼ି ଫୁଲା, ସୁଳେଇ ହେବା, ଥରିବା, ଦାନ୍ତରେ ଥିବା ଲାଲ ଓ କଳା ଦାଗ, ଦାନ୍ତରେ ପଥର, ପାଇରିଆ, ପାଟି ଦୁର୍ଗନ୍ଧ, ଏ ସମସ୍ତ ଦାନ୍ତର ରୋଗକୁ ଦୂର କରିବାକୁ ହେଲେ ଦିନକୁ ଦୁଇଥର ସକାଳେ ଏବଂ ରାତ୍ରିରେ ଏହି ପାଉଡ଼ରଟି ଦେଇ ବ୍ରଶ କରନ୍ତୁ, 100% କାମ କରିବ। ଅଳ୍ପ ବୟସରେ ହଲୁଥିବା ଦାନ୍ତକୁ ଶକ୍ତ କରିବାକୁ ହେଲେ, ଦାନ୍ତକୁ ସୁସ୍ଥ ସବଳ ରଖିବାକୁ ହେଲେ, ପାଟିର ଦୁର୍ଗନ୍ଧକୁ ଦୂର କରିବାକୁ ହେଲେ ଏବଂ ଦାନ୍ତକୁ ଉଜ୍ଜ୍ୱଳ ଓ ଚକ୍ଚକ୍ କରିବାକୁ ହେଲେ ବ୍ୟବହାର କରନ୍ତୁ ଆମର ଏହି ଡେଣ୍ଟାଲ୍ କ୍ୟୁର୍। ଏହି ଡେଣ୍ଟାଲ୍ କ୍ୟୁର୍ ସମ୍ପୂର୍ଣ୍ଣ ଆୟୁର୍ବେଦିକ ପଦ୍ଧତିରେ ତିଆରି, ଏଥିରେ କୌଣସି ପ୍ରକାର କେମିକାଲ୍ସ ନାହିଁ, 100% ନିରାମିଷ, 100% ନିରାମିଷ। ଗଛଲତା ଏବଂ ଆୟୁର୍ବେଦ କେବେ ହେଲେ ମଣିଷର କ୍ଷତି କରେ ନାହିଁ, ବରଂ ଉପକାର କରେ। ଆମର ଏହି ଡେଣ୍ଟାଲ୍ କ୍ୟୁର୍ ଛୋଟ ବଡ଼, ପୁରୁଷ ମହିଳା ସମସ୍ତେ ନିଶ୍ଚିନ୍ତରେ ବ୍ୟବହାର କରିପାରିବେ, ଏଥିରେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ନାହିଁ, ଦାମ ସାମାନ୍ୟ। ଆସନ୍ତୁ ଆଗେଇ ଆସି ଗୋଟିଏ ପ୍ୟାକେଟ୍ ଡେଣ୍ଟାଲ୍ କ୍ୟୁର୍ ସଂଗ୍ରହ କରନ୍ତୁ ଏବଂ ଦାନ୍ତର ଯେକୌଣସି ରୋଗ ଭଲ କରିଦିଅନ୍ତୁ। ଯେକୌଣସି ବ୍ରଶ, ଦାନ୍ତକାଠି ଅଥବା ହାତର ଆଙ୍ଗୁଠି ସାହାଯ୍ୟରେ ଡେଣ୍ଟାଲ୍ କ୍ୟୁର୍ର ପାଉଡ଼ର ଦେଇ ଦାନ୍ତ ଘଷନ୍ତୁ, ବହୁତ ବଢ଼ିଆ ଉପକାର ପାଇପାରିବେ। ପାନ, ବିଡ଼ି, ସିଗରେଟ୍, ଗୁଟୁଖା, ଖଇନି, ପାନ ମସଲା, ଗୁଡ଼ାଖୁ ଏ ସମସ୍ତ ଖାଇ ଖାଇ ଯାହା ଦାନ୍ତରେ ଲାଲ କଳା ଦାଗ ହୋଇଯାଇଛି, ସେମାନେ ଆମର ଏହି ଡେଣ୍ଟାଲ୍ କ୍ୟୁର୍ ବ୍ୟବହାର କଲେ ଦାନ୍ତରେ ଥିବା ଲାଲ କଳା ଦାଗ ପୁରାପୁରି ଉଠିଯିବ। ନାମଟି ମନେ ରଖିବେ, ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜୀ ଡେଣ୍ଟାଲ୍ କ୍ୟୁର୍। ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜୀ ଡେଣ୍ଟାଲ୍ କ୍ୟୁର୍। ଦାନ୍ତ ଭଲ ଯାହାର ସବୁ ଭଲ ତାହାର, ଆଉ ଏହି ଦାନ୍ତକୁ ଭଲ ରଖିବାକୁ ହେଲେ ବ୍ୟବହାର କରନ୍ତୁ ଡେଣ୍ଟାଲ୍ କ୍ୟୁର୍। ଡେଣ୍ଟାଲ୍ କ୍ୟୁର୍ ଆପଣଙ୍କର ଦାନ୍ତକୁ ସୁସ୍ଥ ଏବଂ ସବଳ ରଖିବାକୁ ହେଲେ, ଅଳ୍ପ ହଲିବା ଦାନ୍ତକୁ ଶକ୍ତ କରିବାକୁ ହେଲେ, ଦାନ୍ତକୁ ଉଜ୍ଜ୍ୱଳ ଏବଂ ଚକ୍ଚକ୍ କରିବାକୁ ହେଲେ ଏବଂ ପାଟିର ଦୁର୍ଗନ୍ଧକୁ ଦୂର କରିବାକୁ ହେଲେ ବ୍ୟବହାର କରନ୍ତୁ ଆମର ଏହି ଡେଣ୍ଟାଲ୍ କ୍ୟୁର୍। ଦାନ୍ତ ଆମର ଅମୂଲ୍ୟ ସମ୍ପଦ, ଉଜ୍ଜ୍ୱଳ ଚକ୍ଚକ୍ ଧଳା ଦାନ୍ତର ହସକୁ କିଏ ବା ଭଲ ନପାଏ, ଆଉ ଏହି ଦାନ୍ତକୁ ଉଜ୍ଜ୍ୱଳ ଚକ୍ଚକ୍ କରିବାକୁ ବ୍ୟବହାର କରନ୍ତୁ ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜୀ ଡେଣ୍ଟାଲ୍ କ୍ୟୁର୍। ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜୀ ଡେଣ୍ଟାଲ୍ କ୍ୟୁର୍, ଦାମ ଅତି ସାମାନ୍ୟ। ପାଇକାରୀ ପାଇଁ ଆମ ପ୍ରଚାର ଗାଡ଼ି ନିକଟରେ ଆସି ଯୋଗାଯୋଗ କରନ୍ତୁ। ପାଇକାରୀ ପାଇଁ ଆମ ପ୍ରଚାର ଗାଡ଼ି ନିକଟରେ ଆସି ଯୋଗାଯୋଗ କରନ୍ତୁ। ଆମର ପ୍ରଚାର ଗାଡ଼ି ନିକଟରେ ଉପସ୍ଥିତ ଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛି ଇନ୍ଦ୍ରଜିତ ଆୟୁର୍ବେଦ ଭବନର କବିରାଜୀ ଡେଣ୍ଟାଲ କିଓରର ପ୍ରଚାର, ଦାନ୍ତବିନ୍ଧା, ଯନ୍ତ୍ରଣା, ମାଢ଼ିରୁ ପୂଜ ରକ୍ତ ପଡ଼ିବା, ମାଢ଼ି ଫୁଲା, ସୁଳେଇ ହେବା, ଥରିବା, ଦାନ୍ତରେ ଥିବା ଲାଲ କଳା ଦାଗ, ଦାନ୍ତରେ ପଥର, ପାଇରିଆ, ପାଟି ଦୁର୍ଗନ୍ଧ, ଏ ସମସ୍ତ ଦାନ୍ତର ରୋଗକୁ ଦୂର କରିବାକୁ ହେଲେ ଦିନକୁ ଦୁଇଥର ସକାଳେ ଏବଂ ରାତ୍ରିରେ ଏହି ପାଉଡ଼ରଟି ଦେଇ ବ୍ରଶ କରନ୍ତୁ, 100% କାମ କରିବ। ଅଳ୍ପ ବୟସରେ ହଲୁଥିବା ଦାନ୍ତକୁ ଶକ୍ତ କରିବାକୁ ହେଲେ, ଦାନ୍ତକୁ ସୁସ୍ଥ ସବଳ ରଖିବାକୁ ହେଲେ, ପାଟିର ଦୁର୍ଗନ୍ଧକୁ ଦୂର କରିବାକୁ ହେଲେ ଏବଂ ଦାନ୍ତକୁ ଉଜ୍ଜ୍ୱଳ ଏବଂ ଚକ୍ଚକ୍ କରିବାକୁ ହେଲେ ବ୍ୟବହାର କରନ୍ତୁ ଆମର ଏହି ଡେଣ୍ଟାଲ କିଓର। ଡେଣ୍ଟାଲ କିଓର, ଏହି ଡେଣ୍ଟାଲ କିଓର ସମ୍ପୂର୍ଣ୍ଣ ଆୟୁର୍ବେଦିକ ପଦ୍ଧତିରେ ତିଆରି, ଏଥିରେ କୌଣସି ପ୍ରକାର କେମିକାଲ୍ସ ନାହିଁ, 100% ନିରାମିଷ, 100% ନିରାମିଷ। ଗଛଲତା ଏବଂ ଆୟୁର୍ବେଦ କେବେ ହେଲେ ମଣିଷର କ୍ଷତି କରେ ନାହିଁ, ବରଂ ଉପକାର କରେ। ଆମର ଏହି ଡେଣ୍ଟାଲ କିଓର ଛୋଟ ବଡ଼, ପୁରୁଷ ମହିଳା ସମସ୍ତେ ନିଶ୍ଚିନ୍ତରେ ବ୍ୟବହାର କରିପାରିବେ, ଏଥିରେ କୌଣସି ପ୍ରକାର ସାଇଡ଼ ଇଫେକ୍ଟ ନାହିଁ।